ମିଶ୍ର ଆଉ କି ଆଦେଶ କରିବେ କରନ୍ତୁ।
ବୀରବର ରଘୁନାଥ ମହାଲକ୍ଷ୍ମୀ କି ଆପଣଙ୍କୁ ସମର୍ପଣ ନ କରି ମୁଁ କୁଆଡ଼େ ଯିବି ପ୍ରଭୁ। ଅପୂର୍ବ କଥା ଏ ବର୍ତ୍ତ ରାମ ନାୟକ ମିଥିଳା ଦେଶର ଅଟେନୁ ଖବର ମିଥିଳା ଦେଶର ଅଟେନୁ ଖବର ଜନକ ତାହାଙ୍କ ନାମ ଉତ୍ତମ ଧାର୍ମିକ ଅଭି ମହାଜ୍ୟୋତି ସେ ବୋଲାନ୍ତି ଉତ୍ତମ ଧାର୍ମିକ ଅଭି ଯଜ୍ଞଶାଳା ପାଇ ଦଶନ୍ତେ ସେ ପୁଣି ଜଙ୍ଗଳୁ ଭୂମିଆପେ। ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ ହରି ବେଗ କହି ସେ ଅଜନୀ ଜାତ ଦେବୀ କମଳା ସାକ୍ଷାତ କହି ସେ ଅଜନୀ ଜାତ ସେହି ଦୁଇ ତାଙ୍କୁ ବିଭା କରିବାକୁ ପାଞ୍ଚିଲେ ମନକୁ ସେହି ବୀରବର ପଣେ ସୌନ୍ଦର୍ଯ୍ୟ ଗୁଣେ ବୀରବର ପଣେ ସୌନ୍ଦର୍ଯ୍ୟ ଗୁଣେ ସମାନ କେ ଜଣେ ନାହିଁ କହି ସେ ଶଙ୍କର ଯାବ ଏହି ସତ୍ୟ କଲେ ରୂପ କହି ସେ ଶଙ୍କର ଯାବ ଚଣ୍ଡାଳୁ ବ୍ରାହ୍ମଣ ଯାଏ ମ ପ୍ରମାଣ ଧନୁରେ ଗୁଣ ଦେବ। ମୋହର ନନ୍ଦିନୀ ଚନ୍ଦ୍ରମା ବଦନୀ ମୋହର ନନ୍ଦିନୀ ଚନ୍ଦ୍ରମା ବଦନୀ ତାଙ୍କର କାମିନୀ ହେବ ଏହି ସତ୍ୟ କଲେ ରୂପ ଚାରିଆରେ ପେଟି ଏହି ସତ୍ୟ କଲେ ରୂପ ଲାଗିଛି ସଂସାର ନଗରେ ତାଙ୍କର ଧନୁଷ ଜଙ୍ଗର ଜାତ ଆସ ବେଗେ ଯିବା ଉତ୍ସବ ଦେଖିବା ଆସ ବେଗେ ଯିବା ଆହେ ବୀର ବର ରାମଚନ୍ଦ୍ର ଆସ ବେଗେ ଯିବା ଉତ୍ସବ ଦେଖି କରିବା ନେତ୍ର ବର୍ଷ ପ୍ରବେଶି ତାଙ୍କ ସେବା କେତେ ରାଜନେ ପ୍ରବେଶି ତାଙ୍କ ସଦନେ।
ଦେବ ଆପଣଙ୍କ କଥାରେ ସମ୍ମତ ହେଲି ଚାଲନ୍ତୁ।
ଆସବତ୍ସ ଗଙ୍ଗା ପାରି ହୋଇ ଆମ୍ଭେମାନେ ମିଥିଳାପୁରକୁ ଯିବା। ବୀରବର ରାମଚନ୍ଦ୍ର ଜାହ୍ନବୀଙ୍କର ଅପୂର୍ବ ଶୋଭା ଦେଖ।
ମାୟା ମନରେ କାୟା ରହିବ ନାହିଁ ମାୟା ମନରେ କାଳ ନ ପୁରୁଷୁ କେବେ ନ ପାରୁ ଯାଇ ମାୟା ମନରେ ଯେତେ ଦିନ ବିପଦ ଘଟ ହେବୁ ତୁଝି ସତର ମତ ତୁଥା ତାକୁ ଭାଇ ମୋର ମୋର କହି ଶୁଖିଲା ବାଲିରେ ମରୁରେ ଭାଇ ଶୁଖିଲା ବାଲିରେ ମରୁଛି ପାଣି ବାୟା ମନରେ କାୟା ରହିବ ନାହିଁ ବାୟା ମନରେ।